ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ, ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
ଆଜି
প্রিয় শ্রোতা, আমি আশা করুছু যে আমার কার্যক্রম আপনার পছন্দ লাগুব। আপনার মতামত জনাইব আমার এই ঠিকার যোগাযোগ করতু। আমার ঠিকনা আডভেন্টিস্ট মিডিয়া সেন্টার, এসডিএ মিশন কম্পাউন্ড, সালিসবুরি পার্ক, পুণে 411037, মহারাষ্ট্র। বা খোলন্তু আমার ওয়েবসাইট যেকোনসি অ্যান্ড্রয়েড ফোন, স্মার্টফোন, ডেস্কটপ, ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori এবং www.adventistmediacenterindia.org। বর্তমান চালন্তু শুনিবা ঈশ্বরঙ্ক ভক্তঙ্ক ঠারু ঈশ্বরঙ্ক জীবনদায়ক বাক্য।
নমস্কার প্রিয় শ্রোতা, সেই সর্বশক্তি সর্বজ্ঞানী প্রেমর সাগর দয়াময় অন্তর্যমী অনুগ্রহ পিতাঙ্ক মধুর নামরে মু পাষ্টর পূর্ণচন্দ্র আউথরে আপনমানঙ্কু এই কার্যক্রমরে স্বাগত করুছি। প্রিয় শ্রোতা, সেই সর্বশক্তি পরমেশ্বর আপনমানঙ্কু আশীর্বাদ করন্তু। আপনঙ্কু সমস্ত প্রকার দুঃখ কষ্ট বাধা ক্লেশ ও রোগর দূরেই রাখন্তু। শত্রু সয়তান হস্তরু আপনঙ্কু সে সুরক্ষায় রাখন্তু। বিশেষ ভাবরে বর্তমান যে করোনা ভাইরস সারা পৃথিবীকে আপনা প্রভাব দেখাউছি, সেই প্রভাবর সেই পরমেশ্বর আপন মানুষ সুরক্ষায় রাখন্তু। তাহাঙ্ক প্রেম, তাহাঙ্ক স্নেহ, তাহাঙ্ক কৃপা, তাহাঙ্ক অনুগ্রহ সদা সর্বদা আপনঙ্ক ঠারে সহবর্তী রহ। প্রিয় শ্রোতা, চলন্তু আজি আম্ভেমানে কিছু সময় পবিত্র শাস্ত্র বাইবল ঠু তাহাঙ্ক জীবনদায়ক বাক্য ধ্যান করিবা। আজির আলোচনা হেউছি খ্রিস্টঙ্ক দৃষ্টান্ত ভাগ এক। প্রিয় শ্রোতা, যেবে সদাপ্রভু পরমেশ্বর এই পৃথিবীরে থিলে আপনা শিষ্য মানঙ্কু আউ যেতে লোক তাহাঙ্ক পাখকু আসুথিলে তাহাঙ্ক বাক্য শুনিবা পাই সেমানঙ্কু সরল ভাষারে দৃষ্টান্ত রূপরে সেমানঙ্কু শিক্ষা দেউথিলে। প্রিয় শ্রোতা, খ্রিস্টঙ্ক দৃষ্টান্তরে সমান নীতি জগতকু তাঙ্কর নিজ মিশনরে দেখা যাউথিলা। যেহেতু আমি তাঙ্কর ঈশ্বরীয় চরিত্র এবং জীবন সহিত পরিচিত হইপারিবা, খ্রিস্ট আম প্রকৃতি নেই আম মধ্যরে বাস কলে, মানবিকতা মধ্যরে ঈশ্বর প্রকাশ পাইলা, দৃশ্যমান মানব রূপরে আদৃশ্য গৌরব, পুরুষ মানে জনাশুনা মাধ্যমরে অজ্ঞাত বিষয়ে জানিপারন্তি, স্বর্গীয় জিনিসগুড়িক পৃথিবী মাধ্যমরে প্রকাশিত হেলা, ঈশ্বর মনুষ্য মানক পরি প্রকাশিত হলে। তেনু এহা খ্রিস্টঙ্ক শিক্ষারে থিলা অজ্ঞাত ব্যক্তি জানুশুনা বা জনাশুনা দ্বারা চরিত্র হইতিলে, পার্থিব জিনিস দ্বারা ঈশ্বরীয় সত্য যাহা সহিত লোকমানে অধিক পরিচিত থিলে। প্রিয় শ্রোতা, শাস্ত্র কুহে এহিপরি, এই সমস্ত বিষয় যীশুঙ্ক দৃষ্টান্তরে কহিথিলে। এহা যেপরি ভবিষ্যৎ ভক্তাঙ্ক দ্বারা কোহা যাইথিবা তাহা পূর্ণ হেব। মু কহিবি, মু দৃষ্টান্তরে মুখ খোলিবি, গুপ্ত রখা যাইথিবা কথা কহিবি জগতর মূল দুয়ারুরু। মাথিউ 13:34-35 এহিপরি উল্লেখ করা যাইছি। আধ্যাত্মিক পাই প্রাকৃতিক জিনিসগুড়িক মাধ্যম থিলা, প্রাকৃতিক জিনিস এবং তাঙ্ক শ্রোতামানঙ্ক জীবন অনুভূতি লিখিত শব্দর সত্য সহিত জড়িত থিলা। এহিপরি প্রাকৃতিকরু আধ্যাত্মিক রাজ্যকু আগেই নেবা খ্রিস্টঙ্ক দৃষ্টান্ত দেখাউথিলা। সত্যর শৃঙ্খলরে লিঙ্ক যাহা মনুষ্যকু ঈশ্বরঙ্ক সহিত এবং ପୃଥିବୀକୁ ସ୍ୱର୍ଗ ସହିତ ଜଡ଼ିତ ଥାଏ। ପ୍ରକୃତିର ତାଙ୍କ ଶିକ୍ଷାରେ ଖ୍ରୀଷ୍ଟ ସେହି ଜିନିଷଗୁଡ଼ିକ ବିଷୟରେ କହୁଥିଲେ ଯାହା ନିଜ ହାତ ତିଆରି କରିଥିଲେ, ଏବଂ ଗୁଣ ଏବଂ ଶକ୍ତି ଥିଲା ଯାହା ସେ ନିଜେ ପ୍ରଦାନ କରୁଥିଲେ। ସେମାନଙ୍କ ମୂଳ ସିଦ୍ଧତାର ସମସ୍ତ ସୃଷ୍ଟି ଜିନିଷଗୁଡ଼ିକ ଈଶ୍ୱରଙ୍କ ଚିନ୍ତାଧାରାର ଅଭିବ୍ୟକ୍ତି ଆଦମ ଏବଂ ହବାଙ୍କ ପାଇଁ ସେମାନଙ୍କ ଗୃହ ପ୍ରକୃତି ଈଶ୍ୱରଙ୍କ ଜ୍ଞାନରେ ପରିପୂର୍ଣ୍ଣ ଥିଲା। ଈଶ୍ୱରଙ୍କ ନିର୍ଦ୍ଦେଶରେ ପରିପୂର୍ଣ୍ଣ ଜ୍ଞାନ ଆଖି ସହିତ କଥା ହେଲା ଏବଂ ହୃଦୟରେ ପ୍ରାପ୍ତ ହେଲା, କାରଣ ସେମାନେ ସୃଷ୍ଟି ହୋଇଥିବା କାର୍ଯ୍ୟରେ ଈଶ୍ୱରଙ୍କ ସହ ସୁଯୋଗ ଦେଲେ। ପବିତ୍ର ଜଡ଼ିତ ସର୍ବପରିସ୍ଥିତି ନିୟମକୁ ଉଲ୍ଲଂଘନ କରିବା ମାତ୍ରେ ଈଶ୍ୱରଙ୍କ ମୁଖରୁ ଉଜ୍ଜ୍ୱଳତା ପ୍ରକୃତିର ମୁଖରୁ ଦୂରେଇ ଗଲା। ପୃଥିବୀ ବର୍ତ୍ତମାନ ପାପ ଦ୍ୱାରା ନଷ୍ଟ ହୋଇଯାଇଛି, ତଥାପି ଏହାର ଦୁର୍ବଳ ଅବସ୍ଥାରେ ମଧ୍ୟ ବହୁତ ସୁନ୍ଦର ରହିଥାଏ। ଈଶ୍ୱରଙ୍କ ବସ୍ତୁ ଶିକ୍ଷାଗୁଡ଼ିକ ବିଲୋପ ହୁଏ ନାହିଁ। ସଠିକ ଭାବରେ ବୁଝାଗଲେ ପ୍ରକୃତି ତାଙ୍କ ସୃଷ୍ଟିକର୍ତ୍ତା ବିଷୟରେ କହିଥାଏ। ପ୍ରିୟ ଶ୍ରୋତା, ଖ୍ରୀଷ୍ଟଙ୍କ ସମୟରେ ଏହି ଶିକ୍ଷାଗୁଡ଼ିକ ଦୃଷ୍ଟିହୀନ ହୋଇଯାଇଥିଲା। ଲୋକମାନେ ନିଜ କାର୍ଯ୍ୟରେ ଈଶ୍ୱରଙ୍କ ଚିହ୍ନିବା ବନ୍ଦ କରିଦେଲେ। ମାନବ ପାପପୂର୍ଣ୍ଣତା ସୃଷ୍ଟିର ନ୍ୟାୟପୂର୍ଣ୍ଣ ଚେହେରା ଉପରେ ପଡ଼ିଲା, ଏବଂ ଈଶ୍ୱରଙ୍କୁ ପ୍ରକାଶ କରିବା ପରିବର୍ତ୍ତେ ତାଙ୍କର କାର୍ଯ୍ୟଗୁଡ଼ିକ ଏକ ପ୍ରତିବନ୍ଧକ ହୋଇଗଲା ଯାହା ତାଙ୍କୁ ଲୁଚାଇଲା। ପୁରୁଷମାନେ ସୃଷ୍ଟିକର୍ତ୍ତାଙ୍କ ଅପେକ୍ଷା ପ୍ରାଣୀକୁ ଉପାସନା କରିଥିଲେ ଏବଂ ସେବା କରିଥିଲେ। ଏହିପରି ଭାବରେ ଜାତିଗଣ ସେମାନଙ୍କ କଳ୍ପନାରେ ବୃଥା ହେଲେ ଏବଂ ସେମାନଙ୍କର ମୂର୍ଖ ହୃଦୟ ଅନ୍ଧକାରମୟ ହେଲା। ଏହିପରି ରୋମିଓ 1:25 ଲେଖାଯାଇଅଛି। ତେଣୁ ଇସ୍ରାଏଲରେ ବା ଇସ୍ରାଏଲର ମନୁଷ୍ୟର ଶିକ୍ଷା ଈଶ୍ୱରଙ୍କ ସ୍ଥାନରେ ରଖାଯାଇଥିଲା। କେବଳ ପ୍ରକୃତିର ଜିନିଷ ନୁହେଁ, ବଳିଦାନ ଦେବା ଆଉ ବଳିଦାନ ସେବା ଏବଂ ଶାସ୍ତ୍ର ନିଜେ ସମସ୍ତ ଈଶ୍ୱରଙ୍କୁ ପ୍ରକାଶ କରିବାକୁ ଦିଆଯାଇଥିଲା। ଏତେ ବିକୃତ ହୋଇଗଲେ ଯେ ସେମାନେ ତାହା ଲୁଚାଇବାର ମାଧ୍ୟମ ହୋଇଗଲେ। ପ୍ରିୟ ଶ୍ରୋତା, ଖ୍ରୀଷ୍ଟ ସତ୍ୟକୁ ଲୁଚାଇ ରଖିବାକୁ ଚେଷ୍ଟା କଲେ ନାହିଁ। ପାପର ଆବରଣା ଯାହା ପ୍ରକୃତିର ମୁହଁ ଉପରେ ପକାଇ ଦେଇଛି ସେ ଆସିଥିଲେ। ଅଲଗା କରିବା, ଆଧ୍ୟାତ୍ମିକ ଗୌରବ ଦେଖିବା ପାଇଁ ଆଣିବା, ଯାହା ସମସ୍ତ ଜିନିଷ ପ୍ରତିଫଳିତ କରିବାକୁ ସୃଷ୍ଟି କରାଯାଇଥିଲା। ତାଙ୍କର ଶବ୍ଦଗୁଡ଼ିକ ବା ବାକ୍ୟଗୁଡ଼ିକ ପ୍ରକୃତିର ଶିକ୍ଷା ଥିଲା। ବାଇବଲର ଶିକ୍ଷାକୁ ଏକ ନୂତନ ଦିଗରେ ସ୍ଥାନିତ କଲା ଏବଂ ସେମାନଙ୍କୁ ଏକ ନୂତନ ପ୍ରକାଶ କଲା। ଯୀଶୁ ସୁନ୍ଦର ଲିଲି କାଛି ଏହାକୁ ପିଲା ଓ ଯୁବକମାନଙ୍କ ହାତରେ ରଖିଲେ ଏବଂ ସେମାନେ ନିଜ ପିତାଙ୍କ ମୁଖର ସୂର୍ଯ୍ୟକିରଣ ସହିତ ତାଜା ଯୌବନ ମୁଖକୁ ଚାହିଁଲେ। ସେ ଶିକ୍ଷା ଦେଲେ, କ୍ଷେତ୍ରର ଲିଲିଗୁଡ଼ିକ ବିଚାର କର, ସେମାନେ କିପରି ବୁଝନ୍ତି। ହଁ ପ୍ରିୟସତା, ପ୍ରାକୃତିକ ସୌନ୍ଦର୍ଯ୍ୟର ସରଳତାରେ ଏହା ଏତେ ଉତ୍ତମ। ସେମାନେ ପରିଶ୍ରମ କରନ୍ତି ନାହିଁ କିମ୍ବା କାଟନ୍ତି ନାହିଁ, ସେମାନେ ଘୂର୍ଣ୍ଣନ କରନ୍ତି। ତଥାପି ମୁଁ ତୁମକୁ କହୁଅଛି ଯେ ସଲୋମନ ମଧ୍ୟ ତାଙ୍କର ସମସ୍ତ ଗୌରବରେ ଏମାନଙ୍କ ପରି ସଜ୍ଜିତ ନଥିଲେ। ଏହିପରି ଯୀଶୁଖ୍ରୀଷ୍ଟ ଆପଣା ଶିଷ୍ୟମାନଙ୍କୁ ବୁଝାଇ କହୁଥିଲେ, ଆଉ ବର୍ତ୍ତମାନ ସେହି କଥା ବି ଆମମାନଙ୍କୁ ଲାଗୁ ହେଉଅଛି। ତାପରେ ମଧୁର ନିଶ୍ଚିତତା ଏବଂ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଅନୁସରଣ କଲା। ଯଦି ଈଶ୍ୱର ଆଜି କ୍ଷେତ୍ରରେ ଘାସ ପରିଧାନ କରନ୍ତି, ଯାହା ଆଜି ଏବଂ ଆସନ୍ତାକାଲି ଚୁଲିରେ ନିକ୍ଷିପ୍ତ କରାଯାଏ, ହେ ବିଶ୍ୱାସୀଗଣ, ସେ ତୁମକୁ ଅଧିକ ପରିଧାନ କରିବେ ନାହିଁ କି? ଏହିପରି ଯୀଶୁଖ୍ରୀଷ୍ଟ ଆମମାନଙ୍କୁ ପ୍ରଶ୍ନ କରୁଛନ୍ତି। ପର୍ବତ ଉପରେ ଉପଦେଶରେ ଏହି ବାକ୍ୟଗୁଡ଼ିକ ଶୁଣି ଶିଶୁ ଏବଂ ଯୁବକମାନଙ୍କ ବ୍ୟତୀତ ଅନ୍ୟମାନଙ୍କୁ କୁହାଯାଇଥିଲା। ସେମାନେ ଜନତାଙ୍କ ସହ କଥା ହୋଇଥିଲେ। ସେମାନଙ୍କ ମଧ୍ୟରେ ପୁରୁଷ ଏବଂ ମହିଳା ଚିନ୍ତା ଏବଂ ଦ୍ୱନ୍ଦ୍ୱରେ ପରିପୂର୍ଣ୍ଣ ଥିଲେ ଏବଂ ନିରାଶ ଏବଂ ଦୁଃଖରେ ଯନ୍ତ୍ରଣା ଅନୁଭବ କରୁଥିଲେ। ଯୀଶୁ ଜାରି ରଖିଛନ୍ତି, ତେଣୁ ଚିନ୍ତା କର ନାହିଁ, କୁହ ଆମ୍ଭେମାନେ କ'ଣ ଖାଇବୁ କିମ୍ବା ଆମ୍ଭେମାନେ କ'ଣ ପିଇବା, ଏହିସବୁ ଜିନିଷର ଆବଶ୍ୟକତା ଅଛି। ତାପରେ ସେ ଚତୁର୍ଥ ଦିଗରେ ଥିବା ଲୋକମାନଙ୍କ ନିକଟରେ ହାତ ବିସ୍ତାର କରି କହିଲେ, କିନ୍ତୁ ପ୍ରଥମେ ଈଶ୍ୱରଙ୍କ ରାଜ୍ୟ ଓ ତାହାଙ୍କ ଧାର୍ମିକତା ଖୋଜ, ଏହିସବୁ ଜିନିଷଗୁଡ଼ିକ ତୁମମାନଙ୍କ ନିକଟରେ ଯୋଗା ହେବ। ମାଥିଓ 6:28-33। ପ୍ରିୟ ଶ୍ରୋତା, ଏହିପରି ଖ୍ରୀଷ୍ଟ ଯେଉଁକି ଲିଲି ଏବଂ କ୍ଷେତ୍ରର ଘାସକୁ ନିଜେ ଦେଇଥିବା ବାର୍ତ୍ତା ବ୍ୟାଖ୍ୟା କରିଥିଲେ। ସେ ଚାହାନ୍ତି ଯେ ଆମେ ଏହାକୁ ପ୍ରତ୍ୟେକ ଲିଲି ଏବଂ ଘାସର ପ୍ରତ୍ୟେକ ସଜାଇ ପଡ଼ିବା। ତାଙ୍କର ବାକ୍ୟ ନିଶ୍ଚିତରେ ପରିପୂର୍ଣ୍ଣ ଏବଂ ଈଶ୍ୱରଙ୍କ ଉପରେ ଭରସା କରିବାକୁ ପ୍ରବୃତ୍ତି କରେ। ଖ୍ରୀଷ୍ଟଙ୍କ ସତ୍ୟ ପ୍ରତି ଏତେ ବ୍ୟାପକ ଥିଲା, ତାଙ୍କର ଶିକ୍ଷା ଏତେ ବିସ୍ତାର ହେଲା ଯେ ପ୍ରକୃତିର ପ୍ରତ୍ୟେକ ପର୍ଯ୍ୟାୟ ସତ୍ୟକୁ ବର୍ଣ୍ଣନା କରିବାରେ ନିୟୋଜିତ ହେଲା। ଯେଉଁ ଦୃଶ୍ୟ ଉପରେ ଦୈନିକ ଆଖି ରହିଥାଏ, ତାହା ସମସ୍ତ ଆଧ୍ୟାତ୍ମିକ ସତ୍ୟ ସହିତ ସଂଯୁକ୍ତ ଥିଲା, ଯାହାଦ୍ୱାରା ପ୍ରକୃତି ଗୁରୁଙ୍କ ଦୃଷ୍ଟାନ୍ତରେ ପରିହିତ ହେଲା। ତାଙ୍କ ସେବାର ପୂର୍ବ ଭାବରେ ଖ୍ରୀଷ୍ଟ ଲୋକମାନଙ୍କୁ ଏତେ ସରଳ ଭାବରେ କହିଥିଲେ ଯେ ତାଙ୍କର ସମସ୍ତ ଶ୍ରୋତାମାନେ ହୁଏତ ସତ୍ୟକୁ ବୁଝିପାରନ୍ତି, ଯାହା ସେମାନଙ୍କୁ ପରିତ୍ରାଣ ପାଇଁ ଜ୍ଞାନୀ କରିବ। କିନ୍ତୁ ଅନେକ ହୃଦୟରେ ସତ୍ୟର ମୂଳ ନଥିଲା ଏବଂ ଏହା ଶୀଘ୍ର ଧରାଯାଇଥିଲା, ତେଣୁ ମୁଁ ସେମାନଙ୍କୁ ଦୃଷ୍ଟାନ୍ତରେ କହିବି, ସେ କହିଲା, କାରଣ ସେମାନେ ଦେଖନ୍ତି ନାହିଁ ଏବଂ ଶୁଣନ୍ତି ନାହିଁ, ଆଉ ସେମାନେ ଶୁଣନ୍ତି ନାହିଁ କିମ୍ବା ବୁଝନ୍ତି ନାହିଁ, କାରଣ ଏହି ଲୋକମାନଙ୍କର ହୃଦୟ ମୋର ମୋଟା ହୋଇଯାଇଛି ଏବଂ ସେମାନଙ୍କର କାନ ଶୁଣିବାକୁ ଦୁର୍ବଳ ଓ ଆଖି ବନ୍ଦ କରିଦେଇଛନ୍ତି। ଏହିପରି ମାଥିଓ 13:15 ଯୀଶୁଖ୍ରୀଷ୍ଟ ସ୍ପଷ୍ଟ ଭାବରେ ବୁଝାଇ କହୁଛନ୍ତି। ପ୍ରିୟ ଶ୍ରୋତା, ଯୀଶୁ ଅନୁସନ୍ଧାନ ଜାଗ୍ରତ କରିବାକୁ ଇଚ୍ଛା କଲେ, ସେ ଜାଗ୍ରତ କରିବାକୁ ଚେଷ୍ଟା କଲେ ଓ ସାଧାରଣତ୍ୱ ଏବଂ ହୃଦୟରେ ସତ୍ୟକୁ ପ୍ରଭାବିତ କଲେ। ଦୃଷ୍ଟାନ୍ତ ଶିକ୍ଷାଦାନ ଲୋକପ୍ରିୟ ଥିଲା ଏବଂ କେବଳ ଯେଉଁଦୀମାନଙ୍କର ନୁହେଁ, ଅନ୍ୟ ଜାତିର ଲୋକଙ୍କ ସମ୍ମାନ ଏବଂ ଧ୍ୟାନକୁ ନିର୍ଦ୍ଦେଶ ଦେଇଥିଲା। ସେ ଆଉ କୌଣସି ପ୍ରଭାବଶୀଳ ପଦ୍ଧତିକୁ ନିୟୋଜିତ କରିପାରିନଥିଲେ। ଯଦି ତାଙ୍କର ଶ୍ରୋତାମାନେ ଈଶ୍ୱରୀୟ ଜିନିଷଗୁଡ଼ିକ ବିଷୟରେ ଜ୍ଞାତ ଚାହୁଁଥାନ୍ତେ, ସେମାନେ ହୁଏତ ତାଙ୍କ କଥା ବୁଝିଥାନ୍ତେ, କାରଣ ସେ ସର୍ବଦା ଛୋଟ ଅନୁସନ୍ଧାନକାରୀଙ୍କୁ ବୁଝାଇବାକୁ ପ୍ରସ୍ତୁତ ଥିଲେ। ପ୍ରିୟ ଶ୍ରୋତା, ପୁନଃ ଖ୍ରୀଷ୍ଟଙ୍କର ଉପସ୍ଥାପନା କରିବାର ସତ୍ୟତା ଥିଲା, ଯାହାକୁ ଲୋକମାନେ ଗ୍ରହଣ କରିବାକୁ କିମ୍ବା ବୁଝିବାକୁ ମଧ୍ୟ ପ୍ରସ୍ତୁତ ନଥିଲେ। ଏହି କାରଣରୁ ସେମାନଙ୍କୁ ଦୃଷ୍ଟାନ୍ତରେ ଶିକ୍ଷା ଦେଲେ। ତାଙ୍କ ଶିକ୍ଷାକୁ ଜୀବନ ଅଭିଜ୍ଞାତ କିମ୍ବା ପ୍ରକୃତିର ଦୃଶ୍ୟ ସହିତ ସଂଯୋଗ କରି ସେମାନଙ୍କର ଧ୍ୟାନ ସୁରକ୍ଷିତ କଲେ ଏବଂ ସେମାନଙ୍କ ହୃଦୟକୁ ପ୍ରଭାବିତ କଲେ। ଏହା ପରେ ଯେତେବେଳେ ସେମାନେ ତାଙ୍କ ଶିକ୍ଷାଗୁଡ଼ିକୁ ବର୍ଣ୍ଣନା କରୁଥିବା ବସ୍ତୁଗୁଡ଼ିକୁ ଦେଖିଲେ ସେମାନେ ଈଶ୍ୱରୀୟ ଗୁରୁଙ୍କ କଥା ମନେ ପକାଇଲେ। ପବିତ୍ର ଆତ୍ମାଙ୍କ ପାଇଁ ଖୋଲା ଥିବା ମନକୁ ତ୍ରାଣକର୍ତ୍ତାଙ୍କ ଶିକ୍ଷାର ମହତ୍ଵ ଅଧିକରୁ ଅଧିକ ଉନ୍ନକ୍ତ ହେଲା। ରହସ୍ୟଗୁଡ଼ିକ ସ୍ପଷ୍ଟ ହୋଇଗଲା ଏବଂ ଯାହା ବୁଝିବା କଷ୍ଟକର ହେଲା ତାହା ସ୍ପଷ୍ଟ ହୋଇଗଲା। ଯୀଶୁ ପ୍ରତ୍ୟେକ ହୃଦୟ ପାଇଁ ଏକ ରାସ୍ତା ଖୋଜିଲେ। ବିଭିନ୍ନ ଦୃଷ୍ଟାନ୍ତ ବ୍ୟବହାର କରି ସେ କେବଳ ଏହାର ବିଭିନ୍ନ ପର୍ଯ୍ୟାୟରେ ସତ୍ୟ ଉପସ୍ଥାପନା କରିନାହାନ୍ତି, ବରଂ ବିଭିନ୍ନ ଶ୍ରୋତାମାନଙ୍କୁ ଆକର୍ଷିତ କରିଥିଲେ। ସେମାନଙ୍କର ଆଗ୍ରହ ସେମାନଙ୍କର ଦୈନନ୍ଦିନ ଜୀବନର ଆଖପାଖକୁ ଆଙ୍କିତ ଚିତ୍ର ଦ୍ୱାରା ଜାଗ୍ରତ ହୋଇଥିଲେ। କେହି ଶୁଣିଲେ ନାହିଁ, ତ୍ରାଣକର୍ତ୍ତା ଅନୁଭବ କରିପାରନ୍ତି ଯେ ସେମାନେ ଅବହେଳିତ କିମ୍ବା ଭୁଲି ଯାଇଛନ୍ତି। ନମ୍ର ସବୁଠାରୁ ପାପୀ ତାଙ୍କ ଶିକ୍ଷା ସମୟରେ ଏକ ସ୍ୱର ଶୁଣିଲେ, ଯାହା ସେମାନଙ୍କୁ ସହାନୁଭୂତି ଏବଂ କୋମଳତା ସହିତ କଥା ହେଲା। ପ୍ରିୟ ଶ୍ରୋତା, ଏବଂ ଦୃଷ୍ଟାନ୍ତରେ ଶିକ୍ଷାଦାନ କରିବାର ତାଙ୍କ ଆଉ ଏକ କାରଣ ଥିଲା, ତାଙ୍କ ବିଷୟରେ ଏକତ୍ରିତ ହୋଇଥିବା ଜନତାଙ୍କ ମଧ୍ୟରେ ପୁରୋହିତ ରାବଣ ଶାସ୍ତ୍ରୀ ଏବଂ ପ୍ରାଚୀନ ହେରୋଦିୟ ତଥା ଶାସକ ବିଶ୍ୱପ୍ରେମୀ ବଡ଼ ଉଚ୍ଚଭିଳାଷୀ ବ୍ୟକ୍ତିମାନେ ଥିଲେ, ଯେଉଁମାନେ ତାଙ୍କ ବିରୁଦ୍ଧରେ କିଛି ଅଭିଯୋଗ ପାଇବାକୁ ଚାହୁଁଥିଲେ। ସେମାନଙ୍କର ଗୁପ୍ତଚୋରମାନେ ଦିନକୁ ଦିନ ତାଙ୍କ ପାଦାଙ୍କ ଅନୁସରଣ କଲେ। ତାଙ୍କ ଓଟରୁ ଏପରି କିଛି ଧରିବାକୁ ହେଲେ ଯାହା ତାଙ୍କୁ ନିନ୍ଦା କରିବ ଏବଂ ଯିଏ ତାଙ୍କ ପରେ ଜଗତକୁ ଆକର୍ଷିତ କରୁଥିବା ପରି ଚିରଦିନ ପାଇଁ ଚୁପ୍ ରହିବ। ପ୍ରିୟ ଶ୍ରୋତା, ଏହା ହେଉଛି ଈଶ୍ୱରଙ୍କ ବାକ୍ୟ। ଆଉ ଈଶ୍ୱର ଜଗତକୁ ଆସିଲେ ଯେପରି ଆମେ କଷ୍ଟକର ବାକ୍ୟଗୁଡ଼ାକ ସରଳ ଭାଷାରେ ବୁଝିପାରିବା, ଏହି କାରଣରୁ ସଦାପ୍ରଭୁ ପରମେଶ୍ୱର ଯୀଶୁଖ୍ରୀଷ୍ଟ ଯେତେ ବାକ୍ୟ ପ୍ରଚାର କରୁଥିଲେ ଦୃଷ୍ଟାନ୍ତ ରୂପରେ ବୁଝାଉଥିଲେ। ମୁଁ ଆଶା କରୁଛି କି ଏହି ଦୃଷ୍ଟାନ୍ତ ଯାହା ଯୀଶୁଖ୍ରୀଷ୍ଟମାନଙ୍କୁ ବୁଝାଉଥିଲେ ତାହା ସବୁ ଆମ ପରିତ୍ରାଣ ପାଇଁ ରାସ୍ତା ହେଲେ। ତାହେଲେ ପ୍ରିୟସୋତା, ଚାଲନ୍ତୁ ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା ଉତ୍ସର୍ଗ କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପିତା, ଧନ୍ୟବାଦ ଅର୍ପଣ କରୁଛୁ ବର୍ତ୍ତମାନ ଯେଉଁ ବାକ୍ୟ ତୁମ ସେହି ଭକ୍ତଙ୍କ ଦ୍ୱାରା ଶୁଣାଇଲେ, ସେହି ବାକ୍ୟ ଅନୁସାରେ ସେହି ଦୃଷ୍ଟାନ୍ତ ଅନୁସାରେ ଆମେ ଯେପରି ପରିତ୍ରାଣର ଯୋଗ୍ୟ ହୋଇପାରିବୁ ସେଥିପାଇଁ ଏମାନଙ୍କୁ ଆଶୀର୍ବାଦରେ ପରିପୂର୍ଣ୍ଣ କର। ଆମ ପାପ ସବୁ କ୍ଷମା କର। ପରିଶେଷ ଯେବେ ତୁମେ ତୁମ ସେହି ସହସ୍ରଦୂତଙ୍କ ସହ ଆସିବେ ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛି, ଶୁଣି ଗ୍ରହଣ କର। ଆମେନ୍।
ପ୍ରଭୁଙ୍କର ସ୍ତୁତି କର, ସ୍ତୁତି କର, ସ୍ତୁତି କର, ସଦା ପ୍ରଭୁଙ୍କର ସ୍ତୁତି କର, ସ୍ତୁତି କର, ସ୍ତୁତି କର, ତାଙ୍କ ଉଦ୍ଦେଶ୍ୟରେ ନୂଆ ଗୀତ ଗା। ଭକ୍ତଜନଙ୍କର ସମାରୋହେ ତାଙ୍କ କର ପ୍ରଶଂସା କର, ସଦା ପ୍ରଭୁଙ୍କର ସ୍ତୁତି କର, ସ୍ତୁତି କର, ସ୍ତୁତି କର।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରି ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRE INDIA। ଅଥବା ଡାଉନଲୋଡ୍ କରନ୍ତୁ ଆମର ମୋବାଇଲ୍ ଆପ୍। ଆପଣଙ୍କର ମୋବାଇଲ୍ ପ୍ଲେ ଷ୍ଟୋର୍କୁ ଯାଆନ୍ତୁ, ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ପୋପ୍, ଆଉ ଡାଉନଲୋଡ୍ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।